ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ଦକ୍ଷ ମହିଳା ଉଦ୍ୟୋଗୀ ସୃଷ୍ଟି ନେଇ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ସୁଭଦ୍ରା ଶକ୍ତିମେଳାର ଦ୍ୱିତୀୟ ସଂସ୍କରଣକୁ ଗତ ସନ୍ଧ୍ୟାରେ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମାଝୀ ଏହା କହିଛନ୍ତି। ସେ କହିଛନ୍ତି ଏହି ମେଳା ଶ୍ରମ ଏବଂ ସୃଜନଶୀଳତାର ଏକ ଉତ୍କୃଷ୍ଟ ଉଦାହରଣ।
ଆଜି ଯଦି ଏ 16 ମାସ ନୂଆ ସରକାରର ସମୟ ଅବଧି ଆଜି ହେଇଛି, ଏହା ମଧ୍ୟରେ ଆମେ 3ଟି କିସ୍ତି ଦେଇସାରିଛୁ 15,000 କୋଟି ଟଙ୍କା।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଘରୁ ଜଣେ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ପ୍ରାୟ 300 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଛନ୍ତି। ଭାରତର ପ୍ରକୃତ ଶକ୍ତି ଏହାର ବିଶାଳ ବିବିଧତା ମଧ୍ୟରେ ନିହିତ ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ରାଜଭବନ ନିୟୁ ଅଭିଷେକ ହଲ୍ରେ ଗତକାଲି 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି। ସେ କହିଛନ୍ତି ଏଭଳି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଏକ ଭାରତ ଶ୍ରେଷ୍ଠ ଭାରତର ଆତ୍ମାକୁ ପ୍ରତିଫଳନ କରୁଛି। ରାଜ୍ୟରେ ନିର୍ମାଣାଧୀନ 16 ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ନେଇ ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମୀକ୍ଷା କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଶ୍ରୀ ହରିଚନ୍ଦନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବାକୁ ଗୁରୁତ୍ୱ ଦେଇଛନ୍ତି। ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଆଗାମୀ 2027 ମସିହାରେ ରାଜ୍ୟରେ ହେବାକୁ ଥିବା ଜନଗଣନା ଲାଗି ସରକାରଙ୍କ ପକ୍ଷରୁ ଜନଗଣନା ଅଧିକାରୀ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନଙ୍କୁ ମୁଖ୍ୟ ଜନଗଣନା ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାର ବସ୍ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ନେଇ ପ୍ରତି ଶନିବାର ଅଗ୍ନି ନିରାପତ୍ତା ସଚେତନତା ମକ୍ଡ୍ରିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଗତକାଲି ରାଜ୍ୟର 10ଟି ସ୍ଥାନରେ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କାମ୍ପା ରାଜ୍ୟ କର୍ତ୍ତୃପକ୍ଷଙ୍କ 23ତମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାର୍ଷିକ କାର୍ଯ୍ୟଯୋଜନା ନେଇ ବିସ୍ତୃତ ଆଲୋଚନା ହୋଇଛି। ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ଏବଂ ବୁଣାକାର ଓ ହସ୍ତଶିଳ୍ପୀଙ୍କ ଉନ୍ନତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ଆୟୋଜିତ 2ଦିନିଆ ଜାତୀୟ ସମ୍ମିଳନୀ ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶିଳ୍ପ ମନ୍ତ୍ରଣାଳୟ ସଚିବ ନୀଲମ ସମ୍ମି ରାଓ କହିଛନ୍ତି ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ରହିଥିବା ବ୍ୟାପକ ସମ୍ଭାବନା ତଥା ନିବେଶ ସୁଯୋଗ ଉପରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଛି। ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ 2ଦିନିଆ ସମ୍ମିଳନୀ ଏକ ପ୍ରଭାବଶାଳୀ ମଞ୍ଚ ଭାବେ କାର୍ଯ୍ୟ କରିଛି ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ମାସରେ 1,96,000 କୋଟି ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଏହା 4.6% ଅଧିକ ଥିବା ଜଣାପଡ଼ିଛି। ଗତ ସେପ୍ଟେମ୍ବର ମାସ 22 ତାରିଖରେ ନବରାତ୍ରର ପ୍ରଥମ ଦିନରେ ସରକାରଙ୍କ ପକ୍ଷରୁ ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହୋଇଥିଲା। ଐତିହାସିକ ବାଲିଯାତ୍ରା କଟକ 2025ର ପ୍ରଚାର ପ୍ରସାର ପାଇଁ ଏକ ପ୍ରଜ୍ଞାପନ ମେଢ଼ର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି ଏହି ମେଢ଼ କଟକ ସମେତ 10ଟି ଜିଲ୍ଲା ପରିକ୍ରମା କରି ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଐତିହ୍ୟର ବାର୍ତ୍ତା ପ୍ରଚାର କରିବ। ଆସନ୍ତା 5 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାତି 11:00 ପର୍ଯ୍ୟନ୍ତ ପାଇଁ ଅନୁମତି ପ୍ରଦାନ କରାଯାଇଛି। କାର୍ତ୍ତିକ ମାସ ଅବସରରେ ଆଜିଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ ପାଳନ କରାଯାଉଛି। ଚଳିତ ବର୍ଷ ଶ୍ରୀମନ୍ଦିରରେ ପଞ୍ଚକ ବ୍ରତ 5 ଦିନ ପରିବର୍ତ୍ତେ 4 ଦିନ ପାଳିତ ହେଉଛି। ଠାକୁରଙ୍କର ଆଜି ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ପଞ୍ଚକ ବ୍ରତ ଗତକାଲିଠାରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ପାଳନ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ଗତକାଲି ପ୍ରଥମ ସନ୍ଧ୍ୟାରେ ଠାକୁରଙ୍କର ମଧୁଦୈତ୍ୟ ସଂହାରାବେଶ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହବିଷ୍ୟାଳିଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ। ନଭି ମୁମ୍ବାଇର ଡିୱାଇ ପାଟିଲ କ୍ରିକେଟ୍ ପଡ଼ିଆଠାରେ ଅପରାହ୍ନ 3ଟାରେ ଏହି ମ୍ୟାଚ୍ ଖେଳାଯିବ। ସେମିଫାଇନାଲ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ଏବଂ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।